ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ପିଏମ୍ ଗତିଶକ୍ତି ନେଟୱର୍କ ପ୍ଲାନିଂ ଗ୍ରୁପ୍ ବୈଠକରେ ଓଡ଼ିଶାର ଦୁଇଟି ପ୍ରକଳ୍ପ ସମେତ 18 ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ହେଲା ସମୀକ୍ଷା ଉପରାଷ୍ଟ୍ରପତି ଜଗଦୀପ ଧନକଡ ଆଜି ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶକୁ ଦିନିକିଆ ଗସ୍ତରେ ଯିବେ ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗତକାଲି ସଫଳତାର ସହ ଅଗ୍ନି 4 ରାତ୍ରିକାଳୀନ ପରୀକ୍ଷା ସମ୍ପନ୍ନ ଦେଶବ୍ୟାପୀ ଆଜି ପାଳନ ହେଉଛି ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜନୋହବ ଏବଂ ଉତ୍ତରପ୍ରଦେଶର ହାଥରସ୍ ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ 12 ମୃତ୍ୟୁ 16 ଆହତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା ପିଏମ୍ ଗତିଶକ୍ତି ନେଟୱର୍କ ପ୍ଲାନିଂ ଗ୍ରୁପ୍ର 78 ବୈଠକରେ ଓଡ଼ିଶାର 2 ପ୍ରକଳ୍ପ ସମେତ 18 ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ସମୀକ୍ଷା କରାଯାଇଛି କେନ୍ଦ୍ର ଶିଳ୍ପ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋହାହନ ବିଭାଗର ଅତିରିକ୍ତ ସଚିବ ରାଜୀବ ସିଂ ଠାକୁରଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏହି ବୈଠକରେ ସମୀକ୍ଷା କରାଯାଇଛି ସୂଚନା ଅନୁଯାୟୀ ଓଡ଼ିଶା ସମେତ ତାମିଲନାଡୁ କେରଳ କର୍ଣ୍ଣାଟକ ମଧ୍ୟପ୍ରଦେଶ ମହାରାଷ୍ଟ୍ର ତେଲଙ୍ଗାନା ଆନ୍ଧ୍ରପ୍ରଦେଶ ଓ ବିହାର ଆଦି ବିଭିନ୍ନ ରାଜ୍ୟରେ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ପିଏମ୍ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ୍ରେ ଦର୍ଶାଯାଇଥିବା ସମନ୍ୱିତ ଯୋଜନା ନୀତି ଅନୁଯାୟୀ କାର୍ଯ୍ୟକାରୀ କରାଯିବ ଓଡ଼ିଶାର ସମ୍ବଲପୁର ସହର ଚତୁଃପାର୍ଶ୍ୱରେ 35.38 କିଲୋମିଟର ଲମ୍ବ ଓ 4 ଲେନ୍ ବିଶିଷ୍ଟ ଏହି ସଡ଼କ ପ୍ରକଳ୍ପ ମାଧ୍ୟମରେ ଟ୍ରାଫିକ୍ ସମସ୍ୟା ହ୍ରାସ କରାଯାଇପାରିବ ଏତଦ୍ବ୍ୟତୀତ ରାଜ୍ୟର ଆର୍ଥିକ କ୍ଷେତ୍ର ଓ ପ୍ରମୁଖ ବନ୍ଦରଗୁଡ଼ିକରେ ଶିଳ୍ପ ଅଭିବୃଦ୍ଧି ଦିଗରେ ଏହା ସହାୟକ ହେବ ବୋଲି ଜଣାପଡ଼ିଛି ସେହିଭଳି କଟକ ପାରାଦୀପ 86.79 କିଲୋମିଟର ଲମ୍ବ 4 ଲେନ୍ ବିଶିଷ୍ଟ ଏହି ପ୍ରସ୍ତାବିତ ରାଜପଥ ପ୍ରକଳ୍ପଟି ପାରାଦୀପ ବନ୍ଦରକୁ ଆର୍ଥିକ ସହଯୋଗ ଦିଗରେ ସାହାଯ୍ୟ କରିବ ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ସାମାଜିକ ଆର୍ଥିକ ବିକାଶରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୈଠକରେ ବହୁମୁଖୀ ଭିଭିଭୂମି ଆଧାରିତ ସମନ୍ୱିତ ବିକାଶ ଆର୍ଥିକ ଓ ସାମାଜିକ ସ୍ତରରେ ସମନ୍ୱିତ କାର୍ଯ୍ୟକାରିତା ଆଧାରରେ 18 ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଇଛି ବିଭିନ୍ନ ପରିବହନ ମାଧ୍ୟମକୁ ସମନ୍ୱୟ କରିବା ସହିତ ସାମାଜିକ ଓ ଆର୍ଥିକ ଲାଭ ପ୍ରଦାନ କରି ଦେଶର ସାମଗ୍ରିକ ବିକାଶରେ ଏହି ପ୍ରକଳ୍ପଗୁଡ଼ିକ ସହାୟକ ହେବ ବୋଲି ବୈଠକରୁ ଜଣାଯାଇଛି ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିଞ୍ଜୋ ଆବେଙ୍କ ପତ୍ନୀ ଆକି ଆବେ ଗତକାଲି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ତାଙ୍କ ଘନିଷ୍ଠ ବ୍ୟକ୍ତିଗତ ବନ୍ଧୁତା ସମ୍ପର୍କରେ ସ୍କୃତିଚାରଣ କରିଛନ୍ତି ଭାରତ ଜାପାନ ସମ୍ପର୍କର ସମ୍ଭାବନା ଉପରେ ଆକି ଆବେଙ୍କ ବିଶ୍ୱାସ ଆମ ଲାଗି ସ୍ଥାୟୀ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି ଏହାଛଡ଼ା ଶ୍ରୀମତୀ ଆବେଙ୍କ ଭାରତ ସହ ନିରନ୍ତର ସହଯୋଗକୁ ସେ ପ୍ରଶଂସା କରିଛନ୍ତି ଉପରାଷ୍ଟ୍ରପତି ଜଗଦୀପ ଧନକଡ ଆଜି ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶକୁ ଦିନିକିଆ ଗସ୍ତରେ ଯିବେ ଏହି ଗସ୍ତ ଅବସରରେ ଶ୍ରୀ ଧନକଡ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରେ ଏକ ନୂତନ ସୈନିକ ସ୍କୁଲର ଉଦ୍ଘାଟନ କରିବେ ପରେ ଚିତ୍ରକୁଟଠାରେ ଥିବା ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ ଦିବ୍ୟାଙ୍ଗ ରାଜ୍ୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆଧୁନିକ ଜୀବନରେ ଋଷି ପରମ୍ପରା ସମ୍ପର୍କିତ ଏକ ଦୁଇଦିନିଆ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ବୋଧନ ଦେବେ ଉତ୍ତରପ୍ରଦେଶ ଗସ୍ତ ଶେଷ କରି ଉପରାଷ୍ଟ୍ରପତି ମଧ୍ୟପ୍ରଦେଶ ସାତନାର ଚିତ୍ରକୁଟସ୍ଥିତ ଦୀନଦୟାଲ ଗବେଷଣା ପ୍ରତିଷ୍ଠାନରେ ନାନାଜୀ ଦେଶମୁଖଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ଓଡ଼ିଶାର ଚାନ୍ଦିପୁରସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗତକାଲି ଅଗ୍ନି 4 ରାତ୍ରିକାଳୀନ ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଛି ଆଣବିକ ଯୁଦ୍ଧାସ୍ତ୍ର ବହନ କରି 4000 କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟବୋଧ କରିବାର କ୍ଷମତା ଥିବା ଏହି ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ସମସ୍ତ ପାରାମିଟର ସଠିକ୍ ଭାବେ ସମ୍ପନ୍ନ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି କ୍ଷେପଣାସ୍ତ୍ରର ଓଜନ 70,000 କିଲୋଗ୍ରାମ ହୋଇଥିବା ବେଳେ ଲମ୍ବ 20 ମିଟର ଓ ଏହା 800 କିଲୋଗ୍ରାମର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି ବୋଲି ମନ୍ତ୍ରଣାଳୟ କହିଛି ଦେଶରେ ଯକ୍ଷ୍ମା ରୋଗକୁ ମୂଳୋତ୍ପାଟନ କରିବା ପାଇଁ ପ୍ରଭାବଶାଳୀ ଚିକିତ୍ସା ପଦ୍ଧତି ପ୍ରଚଳନକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁମୋଦନ କରିଛି ବିପିଏଲ୍ଏମ୍ ପଦ୍ଧତିରେ ଏହାର ବିକଳ୍ପ ଚିକିତ୍ସା କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଦେଶରେ ଯକ୍ଷ୍ମା ନିରାକରଣ ନିମନ୍ତେ ଜାତୀୟ ଲକ୍ଷ୍ୟ ହାସଲ କରିବା ପାଇଁ ଏହି ପଦକ୍ଷେପ ଯଥେଷ୍ଟ ଫଳପ୍ରଦ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଶାବ୍ୟକ୍ତ କରିଛି ଦେଶବ୍ୟାପୀ ଆଜି ଗଣେଶ ଚତୁର୍ଥୀ ବା ବିନାୟକ ଉତ୍ସବ ପାଳନ କରାଯାଉଛି ଜ୍ଞାନ, ସମୃଦ୍ଧି ଏବଂ ସୌଭାଗ୍ୟର ପ୍ରତୀକ ପ୍ରଭୁ ଶ୍ରୀ ଗଣେଶଙ୍କର ଆଜି ଜନ୍ମୋହବ ପାଳନ କରାଯାଉଛି। ଆଜିଠାରୁ ଦେଶର ବିଭିନ୍ନ ସ୍ଥାନରେ ପ୍ରଭୁ ଗଣେଶଙ୍କର ପ୍ରତିମୂର୍ତ୍ତିକୁ ଘରେ ସ୍ଥାପନ କରି ଶ୍ରଦ୍ଧାଳୁମାନେ ଦଶଦିନ ଧରି ପୂଜା କରିଥାନ୍ତି। ଦଶଦିନ ପରେ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତିକୁ ଶୋଭାଯାତ୍ରାରେ ନିଆଯାଇ ଜଳରେ ବିସର୍ଜନ କରାଯାଏ। ତେବେ ମହାରାଷ୍ଟ୍ରରେ ଆଡମ୍ବର ସହକାରେ ଗଣେଶ ଚତୁର୍ଥୀ ପର୍ବ ପାଳନ କରାଯାଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ ଏକ ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ସାମାଜିକ ସଦ୍ଭାବନା ଏବଂ ଭାଇଚାରାର ପ୍ରତୀକ ଅଟେ। ଏକ ଶାନ୍ତିପୂର୍ଣ୍ଣ ତଥା ସମୃଦ୍ଧ ଭାରତ ଗଠନ କରିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ଏହି ଅବସରରେ ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ପ୍ରଭୁ ଶ୍ରୀ ଗଣେଶ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ବୋଲି ନିଜ ବାର୍ତ୍ତାରେ କହିଛନ୍ତି। ବିଘ୍ନ ବିନାଶକ ଶ୍ରୀ ଗଣେଶ ଆମ ଜୀବନରେ ସମସ୍ତ ସମସ୍ୟାକୁ ସାହସର ସହ ଅତିକ୍ରମ କରିବାକୁ ପ୍ରେରଣା ଦେଇଥାନ୍ତି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଉତ୍ତରପ୍ରଦେଶର ହାଥରସ୍ ଜିଲ୍ଲାରେ ଗତକାଲି ଏକ ସଡ଼କ ଦୁର୍ଘଟଣାରେ ଚାରିଜଣ ଶିଶୁଙ୍କ ସମେତ ବାର ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 16 ଜଣ ଏଥିରେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗକୁ ଏ ସମ୍ପର୍କରେ ସୂଚନା ଦେଇ ହାଥରସ୍ ଜିଲ୍ଲାପାଳ କହିଛନ୍ତି, 93 ନମ୍ଘର ଜାତୀୟ ରାଜପଥର ଚାନ୍ଦପା ପୁଲିସ୍ ଥାନା ଅଧୀନସ୍ଥ ମିତାଇ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଦୁର୍ଘଟଣାରେ ଶୋକ ପ୍ରକାଶ କରି ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଏଥିସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାକୁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଭାବେ ଅଭିହିତ କରି ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ କହିଛନ୍ତି, ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ପ୍ରଭାବିତ ବ୍ୟକ୍ତିଙ୍କୁ ସବୁପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଉଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିସହିତ ପ୍ରତ୍ୟେକ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାନିକ ଶାହା ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳ ଲାଗି 564 କୋଟି ଟଙ୍କାର ଏକ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି। ଗତକାଲି ରାଜ୍ୟ ବିଧାନସଭାରେ ଡକ୍ଟର ଶାହା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରାଥମିକ ଆକଳନ ଅନୁଯାୟୀ ବନ୍ୟା କ୍ଷୟକ୍ଷତି 14,247 କୋଟି ଟଙ୍କା ହୋଇଥିବା ଜଣାଯାଇଛି। ତେବେ ପ୍ରକୃତ ଆକଳନର ରିପୋର୍ଟ ଆସିବା ପରେ ରାଜ୍ୟ ସରକାର ରିଲିଫ୍ ଓ ପୁନର୍ବାସ ଲାଗି ଅତିରିକ୍ତ ପାଣ୍ଠି ଯୋଗାଇ ଦେବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅନୁରୋଧ କରିବେ। ଏହି ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ର ଅର୍ଥ ରାଜ୍ୟ ସରକାରଙ୍କ ପାଣ୍ଠିରୁ ବ୍ୟୟବରାଦ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଡକ୍ଟର ଶାହା କହିଛନ୍ତି। ବାଂଲାଦେଶରେ ସାମ୍ପ୍ରତିକ ରାଜନୈତିକ ସ୍ଥିତିକୁ ଦୃଷ୍ଟିରେ ରଖି ସେ ଦେଶର ନାଗରିକମାନେ ଯେଭଳି ବେଆଇନ ଭାବେ ଭାରତ ମଧ୍ୟକୁ ପ୍ରବେଶ ନ କରିପାରିବେ ସେ ଦିଗରେ ଯତ୍ନବାନ ହେବାକୁ ସୀମା ସୁରକ୍ଷା ବାହିନୀ ବିଏସ୍ଏଫ୍ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ବିଜିବିକୁ କହିଛି। ଉଭୟ ଦେଶର ସୀମା ସୁରକ୍ଷା ବାହିନୀ ମଧ୍ୟରେ ଭାରତ ବାଂଲାଦେଶ ସୀମା ସ୍ଥିତି ସମ୍ପର୍କରେ ଇତିମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ଭାବେ ଭାରତୀୟ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ବିଜିବି ଏହି ବୈଠକରେ ପ୍ରତିଶ୍ରତି ଦେଇଛି। ଏ ସମ୍ପର୍କରେ ବିଏସ୍ଏଫ୍ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ଭାରତ ବାଂଲାଦେଶ ସୀମାରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। ସୀମା ନିକଟରେ ରହୁଥିବା ଜନସାଧାରଣ ତଥା ଆନ୍ତର୍ଜାତିକ ସୀମାର ସୁରକ୍ଷା ବଜାୟ ରଖିବା ଦିଗରେ ବିଏସ୍ଏଫ୍ ପ୍ରତିଶ୍ରତିବଦ୍ଧ। ବିଏସ୍ଏଫ୍ ଯବାନମାନେ ସମନ୍ୱିତ ସୀମା ପରିଚାଳନା ଯୋଜନାକୁ ଦୃଷ୍ଟିରେ ରଖି ବାଂଲାଦେଶ ସୀମା ସୁରକ୍ଷା ବାହିନୀ ସହଯୋଗରେ ଆନ୍ତର୍ଜାତିକ ସୀମା ରକ୍ଷା ଦିଗରେ ଅନବରତ କାର୍ଯ୍ୟ କରୁଛନ୍ତି। ଏତଦ୍ବ୍ୟତୀତ ଏହି ସୀମାରେ ରହୁଥିବା ଭାରତୀୟ ଗ୍ରାମବାସୀଙ୍କୁ ନେଇ ସମନ୍ୱିତ ବୈଠକ କରାଯାଉଛି ବୋଲି ଏହି ବିବୃତ୍ତିରେ ଦର୍ଶାଯାଇଛି। ସ୍ୱେନ୍ର ପୋଣ୍ଟେଭେଦ୍ରାଠାରେ ଅନୁଷ୍ଠିତ 20 ବର୍ଷରୁ କମ୍ ବିଶ୍ୱ କୁସ୍ତି ପ୍ରତିଯୋଗିତାର ମହିଳା 62 କିଲୋଗ୍ରାମ ଫ୍ରିଷ୍ଟାଇଲ୍ ବର୍ଗରେ ଭାରତର ନୀତିକା ରୌପ୍ୟ ପଦକ ହାସଲ କରିଛନ୍ତି। ଗତକାଲି ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ନୀତିକା ୟୁକ୍ରେନ୍ର ଇରିନା ବନ୍ଦାରଙ୍କଠାରୁ 1-4 ପରାସ୍ତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ଭାରତ ବର୍ତ୍ତମାନ ସୁଦ୍ଧା 1 ସ୍ୱର୍ଣ୍ଣ, 1 ରୌପ୍ୟ ଓ 3 ବ୍ରୋଞ୍ଜ ସହ ମୋଟ 5 ପଦକ ହାସଲ କରିଛି। ପିଏମ୍ ଗତିଶକ୍ତି ନେଟୱର୍କ ପ୍ଲାନିଂ ଗ୍ରୁପ୍ ବୈଠକରେ ଓଡ଼ିଶାର 2 ପ୍ରକଳ୍ପ ସମେତ 18 ଗୁରୁତ୍ୱପୂର୍ଣ୍ଣ ସଡ଼କ ପ୍ରକଳ୍ପର ହେଲା ସମୀକ୍ଷା। ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆଜି ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶକୁ ଦିନିକିଆ ଗସ୍ତରେ ଯିବେ ଏବଂ ଦେଶବ୍ୟାପୀ ଆଜି ପାଳନ ହେଉଛି ବିଘ୍ନ ବିନାଶକ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜନୋହବ। ଅଧିକ ସମ୍ଭାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।